ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ରାଜ୍ୟର 21ଟା ଲୋକସଭା ଆଉ 147ଟା ବିଧାନସଭା ଆସନ ଲାଗି ଆଇବା ମେ 13 ତାରିଖ ନୁ 4ଟା ଖେପେ ଭୋଟ ହେବା। ଏଥିଲାଗି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ସବୁ ପ୍ରକାରର ପ୍ରସ୍ତୁତି ସରିଛି। ସୁରୁଖୁର୍ତ୍ତି ନିର୍ବାଚନ ପରିଚାଳନା ଲାଗି 30 ଜଣ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏତାର ସହିତ ଲୋକସଭା ଲାଗି 21 ଜଣ ରିଟର୍ଣ୍ଣିଂ ଅଫିସର, ବିଧାନସଭା ଲାଗି 131 ଜଣ ରିଟର୍ଣ୍ଣିଂ ଅଫିସର ଆଉ 294 ଜଣ ସହକାରୀ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତି କରାଯିବାର ସହିତ ତାଲିମ ଦିଆଯାଇଛି। ଏତାର ଛଡ଼ା ସବୁ ମତଦାନ କେନ୍ଦ୍ରର 2,70,000 ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଫି ମତଦାନ କେନ୍ଦ୍ରର ଜଣେ ପ୍ରିଜାଇଡିଂ ଅଫିସର ଆଉ 5 ଜଣ ପୁଲିଂ ଅଫିସର ରହିବେ ବୋଲି ସୂଚନା ମିଳିଛି। ନିର୍ବାଚନ ଆୟୋଗ ନୋ ୟୋର୍ କ୍ୟାଣ୍ଡିଡେଟ୍ କେୱାଇସି ମୋବାଇଲ୍ ଆପ୍ଲିକେସନ୍କେ ଭୋଟରମାନଙ୍କର ଲାଗି ଗଲାକାଲି ଶୁଭାରମ୍ଭ କରିଛନ୍। ଗୁଗୁଲ ପ୍ଲେ ଷ୍ଟୋର୍ ଆର୍ ଆପଲ୍ ଆପ୍ ଷ୍ଟୋର୍ ପ୍ଲାଟଫର୍ମଟି ଇ ଆପ୍କେ ଡାଉନ୍ଲୋଡ୍ କରିହେବା। ଇ ଆପ୍ ଜରିଏ ଲୋକସଭା ନିର୍ବାଚନ ଥି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କର ବାବଦେ ସବୁ ପ୍ରକାରର ସୂଚନା, ଯେନ୍ତାକି ପ୍ରାର୍ଥୀମାନଙ୍କର ଅପରାଧିକ ରେକର୍ଡ, ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତିର ବିବରଣୀ ବାଗି ଭିନ୍ ଭିନ୍ ତଥ୍ୟ ଜାଣିହେବା। ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି ଆଇବା ମେ ମାସ 15 ତାରିଖରୁ 31 ତାରିଖ ଭିତରେ ହେବା ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସିର ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର କହିଛନ୍। ଏ ବାବଦେ ଆଇବା 26 ତାରିଖ ଦିନ ବିଜ୍ଞପ୍ତି ବାହାରିବା। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ତରଫ ସିୟୁଇଟି ୟୁଜି ପରୀକ୍ଷା କରାଯିବା। ଏଥିଲାଗି ଆଇବା 26 ତାରିଖ ଅନ୍ଲାଇନ୍ ଥି ଫର୍ମ ପୂରଣ କରବାର ଶେଷ ଦିନ ନାଏ। ଇନ ଜନେ ଦିଆଯାଇପାରେ ଯେ 2024-25 ଶିକ୍ଷାବର୍ଷରେ ସ୍ନାତକ ନାଁ ଲେଖା ଲାଗି ଇ ପ୍ରବେଶିକା ପରୀକ୍ଷା କରାଯାଉଛି। ଓଡ଼ିଆ ସହିତ 12ଟା ଆଞ୍ଚଳିକ ଭାଷାତି ଇ ପରୀକ୍ଷା କରାଯିବା ବୋଲି ଆୟୋଗର ଅଧ୍ୟକ୍ଷ ସୂଚନା ଦେଇଛନ୍। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2024 ଲାଗି ଅନ୍ଲାଇନ୍ ଆବେଦନ ସମୟ ବଢ଼ାଯାଇଛି। ପରୀକ୍ଷାର୍ଥୀମାନେ ଆଇବା 22 ତାରିଖ ତକ ଆବେଦନ କରିପାରିବେ ବୋଲି ଓଜେଇଇ ତରଫ ସୂଚନା ଦିଆଯାଇଛି। ସେନ୍ତା 23-25 ତାରିଖ ଭିତରେ ଆବେଦନକାରୀମାନଙ୍କୁ ଫର୍ମ ସଂଶୋଧନ ଲାଗି ସୁଯୋଗ ମିଳିବା। ଜାନୁଆରୀ 25 ତାରିଖରୁ ଏଥିଲାଗି ଆବେଦନ ମୂଲ ହୋଇଥିବା ବେଳେ ଶେଷ ଦିନ ଇ ମାସର 15 ତାରିଖ ଥିଲା। ଏପ୍ରିଲ 30 ତାରିଖ ଦିନ ଏଡ୍ମିଟ୍ କାର୍ଡ ବାହାରିବା। ମେ 1 ହପ୍ତାଥି ପରୀକ୍ଷା କରବାରକେ ଯୋଜନା ରଖାଯାଇଛି। ଏ ବାବଦେ ସବୁ ସୂଚନା ଓଜେଇ ୱେବ୍ସାଇଟ୍ www.ojee.nic.in ମିଳିପାରୁଛି। ଅବକାରୀ ବିଭାଗ ତରଫ ଆଇବା ସାଧାରଣ ନିର୍ବାଚନକେ ନଜରଥି ରଖିକରି ସମ୍ବଲପୁରନ ଆନ୍ତଃ ରାଜ୍ୟ ସମନ୍ୱୟ ବୈଠକ ହୋଇଯାଇଛି। ଅବକାରୀ ବିଭାଗ ଯୁଗ୍ମ ଆୟୁକ୍ତ ରାଜେନ୍ଦ୍ର ବୋଥ୍ରାଙ୍କର ଅଧ୍ୟକ୍ଷତାତି ଆବାସୀ ଜରିଆ ହୋଇଥିବା ଏହି ବୈଠକଟି ପଶ୍ଚିମ ଓଡ଼ିଶା ସହିତ ଛତିଶଗଡ଼ର ସୀମାନ୍ତ ଜିଲ୍ଲାମାନଙ୍କର ଅବକାରୀ ଅଧିକାରୀମାନେ ଏଥି ଯୋଗ ଦେଇଥିଲେ। ବେଆଇନ ମଦ କାରବାର ଆଉ ଅଲଗା ନିଶାଦରବ କାରବାର ଉପରେ ରୋକ ଲଗାବାର ଲାଗି ବୈଠକଟି ଆଲୋଚନା ହୋଇଥିଲା। ରାଜ୍ୟ ସୀମାନ ନାକା ଡ୍ୟୁଟି ସହିତ ଚେକ୍ପୋଷ୍ଟନ ଗାଡ଼ି ଯାଞ୍ଚ, ରାତି ପେଟ୍ରୋଲିଂ ଆଉ ବେଆଇନ ନିଶା କାରବାର ରୋକବାରକେ ଚଢ଼ଉ କରବାର ଲାଗି ବୈଠକଟି ନିଷ୍ପତ୍ତି ନିଆଯାଇଥିଲା। ଦେବଗଡ଼ ଜିଲ୍ଲାର ସାଧାରଣ ନିର୍ବାଚନକେ ଶାନ୍ତି ଶୃଙ୍ଖଳାତି ପରିଚାଳନା ଲାଗି ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ପୁଲିସ୍ ଆର୍ ମାଜିଷ୍ଟ୍ରେଟ୍ଙ୍କର ସମନ୍ୱୟ ବୈଠକ ହୋଇଯାଇଛି। ଜିଲ୍ଲାପାଳ ସୁମେଶ କୁମାର ଉପାଧ୍ୟାୟ ଏଥି ଅଧ୍ୟକ୍ଷତା କରିକରି ଆଇବା ମେ ମାସ 25 ତାରିଖ ଦିନ ହେବାକେ ଥିବା ଭୋଟ୍କେ ଅବାଧ ଆଉ ସ୍ୱଚ୍ଛ କରାଯିବାର ଉପରେ ଜୋର୍ ଦେଇଥିଲେ। ନିର୍ବାଚନ ସମୟଟି ରାଜନୈତିକ ଦଳ ଆର୍ ପ୍ରାର୍ଥୀମାନଙ୍କର ବେଆଇନ ଟଙ୍କା କାରବାର ଉପରେ କଡ଼ା ନଜରକେ ରଖବାରକେ ସେ ବୈଠକଟି ପରାମର୍ଶ ଦେଇଛନ୍। ସେନ୍ତା ଟଙ୍କା କାରବାରକେ ରୋକବାର ଲାଗି ବ୍ୟାଙ୍କମାନଙ୍କର ସାହାଯ୍ୟ ନିଆଯିବ ବୋଲି ପ୍ରସ୍ତୁତି ବୈଠକଟି ନିଷ୍ପତ୍ତି ନିଆଯାଇଛି। ନୂଆପଡ଼ା ଜିଲ୍ଲାର 2ଟା ବିଧାନସଭା ନିର୍ବାଚନ ମଣ୍ଡଳୀ ସହିତ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର 603ଟା ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି ଜିଲ୍ଲାପାଳ ହେମକାନ୍ତ ସାଏ କହିଛନ୍। ନୂଆପଡ଼ାଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ସେ କହିଛନ୍ତି ଯେ 20ଟା ଆଦର୍ଶ ସଖୀ ମତଦାନ କେନ୍ଦ୍ର ରହିଥିବା ବେଳେ ଗୋଟିଏ ଦିବ୍ୟାଙ୍ଗ ବୁଥ୍ ରହିଛି। ସେନ୍ତା ଖଡ଼ିଆଲ ନିର୍ବାଚନ ମଣ୍ଡଳୀର 20ଟା ଆଦର୍ଶ ସଖୀ ମତଦାନ କେନ୍ଦ୍ର ରହିଥିବା ବେଳେ ଗୋଟିଏ ଦିବ୍ୟାଙ୍ଗ ମତଦାନ କେନ୍ଦ୍ର ରହିଛି। ଝାରସୁଗୁଡ଼ାନ ହକି ଆସୋସିଏସନ ତରଫ ପିଲା ଟୁକେଲଙ୍କ ଲାଗି ଆଇବା 20 ତାରିଖରୁ ହକି ପ୍ରଶିକ୍ଷଣ ଶିବିର ମୂଲ ହେବା। ଏଟା 7 ଦିନ ଧରିକରି ଚାଲବା। 20 ତାରିଖ ସକାଳ 7ରୁ 9 ବଜେ ତକ ଆର୍ ଉପରବେଳା 4ରୁ 5:30 ବଜେ ତକ 9ରୁ 15 ବର୍ଷର ବୟସର 100 ଜଣ ପିଲା ଟୁକେଲଙ୍କୁ ହକି ଷ୍ଟାଡିୟମ୍ର ତାଲିମ ଦିଆଯିବା। ଏଥି ଲୈକେରା, କିର୍ମିରା, ଲଖନପୁର, ବ୍ରଜରାଜନଗର, ଝାରସୁଗୁଡ଼ା ଇଲାକାର ପିଲା ଟୁକେଲ ଭାଗ ନେବେ। ରାଇଜେ କାଲବୈଶାଖୀର ପ୍ରଭାବତି ଆଇ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା ଆଉ କଳାହାଣ୍ଡି ସହିତ ସମୁଦ୍ରଖଣ୍ଡି ଆର୍ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କର ଗୋଟେ ଯୋଡ଼େ ଜାଗାନ ଘଡ଼ଘଡ଼ି ସାଙ୍ଗେ ହାଲ୍କାନୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛି। ସେଆଡ଼େ ଗଲାକାଲି ରାଜ୍ୟର ଦିନର ସବୁନୁ ଜହତାତି ବଲାଙ୍ଗୀର ଆରୁ ତାଲଚେରନ ରେକର୍ଡ କରାଯାଇଥିଲା। ଦୁଇ ଜାଗାର ସବୁନୁ ଜହତାତି 36 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ସେନ୍ତା ଦିନର ଜହତାତି ପଶ୍ଚିମ ଓଡ଼ିଶାର ସମ୍ବଲପୁରନ 35.6, ଝାରସୁଡ଼ାନ 34.8, ସୁବର୍ଣ୍ଣପୁରନ 34.2, ବରଗଡ଼ନ 34.1, ଦେବଗଡ଼ନ 34, ଭବାନୀପାଟଣାନ 32.5 ଆର୍ ନୂଆପଡ଼ାନ 32.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ରହିଥିଲା। ଏଛିନିର ଆଞ୍ଚଳିକ ଖବର ନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।